ଆପଣ ଆଡଭେଣ୍ଟିଷ୍ଟ ଫଲ ରେଡିଓ ଓଡ଼ିଆ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଅଧିକ ସୂଚନା ପାଇବା ପାଇଁ ଆମ ସହ ସଂଯୋଗ କରନ୍ତୁ। 1-800-833-2231 କିମ୍ବା bible@awr.org।
ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ଶୁଣ ହେ ବିଶ୍ୱାସୀ ଗଣ ଆସୁଛନ୍ତି ଯିଶୁ ଆମ
ଶୁଣ ହେ ବିଶ୍ୱାସୀ ଗଣ
ଶୁଣ ହେ ବିଶ୍ୱାସୀ ଗଣ
ଆସୁଛନ୍ତି ଯିଶୁ ଆମ
ଶୁଣ ହେ ବିଶ୍ୱାସୀ ଗଣ
आम ठिकणा एडवेंटिस्ट मीडिया सेंटर, एसडीए मिशन कंपाउंड, सलिशपुरी पार्क, पुणे 411037, महाराष्ट्र। বা খোলন্তু আমার ওয়েবসাইট, যে কোনসি অ্যান্ড্রয়েড ফোন, স্মার্টফোন, ডেস্কটপ, ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori। বর্তমান চালন্তু শুনিবা ঈশ্বরঙ্ক ভক্তঙ্ক থারু ঈশ্বরঙ্ক জীবনদায়ক বাক্য।
পশুর চিহ্ন ভাগ এক। নমস্কার প্রিয় শ্রোতা, সেই সর্বশক্তি সর্বজ্ঞানী প্রেমর সাগর ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପରମପିତାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ସେହି ସର୍ବଶକ୍ତି ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ଶୟତାନ ହସ୍ତରୁ ସେ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ ସ୍ନେହ, ତାହାଙ୍କ କୃପା, ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ପଶୁର ଚିହ୍ନ। ବନ୍ଧୁ, ଚିହ୍ନ ଏମିତି ଜିନିଷ ଯାହା ଆମମାନଙ୍କୁ ସଙ୍କେତ କରାଇଥାଏ। ତାହେଲେ ପଶୁର ଚିହ୍ନ କ'ଣ ତା ବିଷୟରେ ଆମେ ବିଶେଷ ଭାବରେ ଏହି ସପ୍ତାହରେ ଆମେ ଆଲୋଚନା କରିବା। ଏହା ଏକ ସତର୍କବାଣୀ ଯାହାକୁ ଶୈତାନ ଚାହୁଁନାହିଁ ଯେ ଆପଣ ଏହି କଥା ବା ବାଇବଲର ଶାସ୍ତ୍ର ଆମେ ଜାଣିବାକୁ ବା ଜାଣିବାର ଇଚ୍ଛା ବା ଲୋକ ଜାଣନ୍ତୁ ନାହିଁ। ଏହା ହେଉଛି ଈଶ୍ୱରଙ୍କ ଶୈତାନର ଇଚ୍ଛା। ବନ୍ଧୁ, ଆମେ ସମସ୍ତେ ଆମ ଦେହରେ ଟାଟୁ ଲଗାଇଥାଉ। ଏକ ଟାଟୁ ହୋଇଥିବା ନମ୍ବର ଚର୍ମ ତଳେ ଏକ କମ୍ପ୍ୟୁଟର ଟିପ୍ କିମ୍ବା କିଛି ସବ୍ଲଲ୍ ବୋଲି ଆମେ ବୋଲି ପ୍ରଶ୍ନ କରିଥାଉ ବା ହୁଏ। ଏହା ସମସ୍ତ ବାଇବଲରେ ସବୁଠାରୁ ଭୁଲ ବ୍ୟାଖ୍ୟା କରାଯାଇଥିବା ଭବିଷ୍ୟତବାଣୀ ମଧ୍ୟରୁ ଗୋଟିଏ, ଯାହାକି ଆମେ କହୁଛୁ ଟାଟୁ। ତଥାପି ଏହାକୁ ବୁଡ଼ିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବା ଏହାକୁ ଜାଣିବାର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବନ୍ଧୁ, ପଶୁର ଚିହ୍ନକୁ ଯାହା ଆମେ ଅଧ୍ୟୟନ କରିବାକୁ ଯାଉଅଛୁ, ଆମକୁ ନାମକରଣ ଏବଂ ନିର୍ଦ୍ଧିଷ୍ଟ ଭାବରେ କିଛି ସମ୍ବେଦନଶୀଳ ସମସ୍ୟାର ସମାଧାନ କରିବାକୁ ପଡ଼ିବ। ଏହା କରିବା ଏକ ଲୋକପ୍ରିୟ କାର୍ଯ୍ୟ ନୁହେଁ, କିନ୍ତୁ ଆମେ ଦୃଢ଼ ହେବା ଆବଶ୍ୟକ, କାରଣ ଈଶ୍ୱର ତାଙ୍କ ଲୋକଙ୍କୁ ଭଲ ପାଆନ୍ତି, ପ୍ରେମ କରନ୍ତି, ସେମାନଙ୍କ ଯତ୍ନ ନିଅନ୍ତି, ସେମାନଙ୍କ ପାଇଁ ଜୀବନଦାନ ଦେଉଛନ୍ତି, ଆଉ ଏହା ଚାହାନ୍ତି ଯେ ସେମାନେ ସତ୍ୟ ଜାଣନ୍ତୁ। ଯେହେତୁ ପରମେଶ୍ୱର ସେମାନଙ୍କୁ ପ୍ରେମ କରନ୍ତି, ଭଲ ପାଆନ୍ତି, ଆଉ ସେମାନଙ୍କୁ ପରିତ୍ରାଣ ଦେବା ପାଇଁ ଚାହାନ୍ତି। ଏହି ବାର୍ତ୍ତା ଆମଠାରୁ ନୁହେଁ ବନ୍ଧୁ, ଏହା ଯୀଶୁଙ୍କଠାରୁ ଆସୁଅଛି। ଏହା ଚିରସ୍ଥାୟୀ ମୃତ୍ୟୁ ସହିତ ଯେଉଁମାନେ ଯାହାକି ଆମେ ମାର୍କ ବା ଚିହ୍ନ ଗ୍ରହଣ କରନ୍ତି ବା କରିଅଛନ୍ତି ତାହାଙ୍କୁ ଏହି ବାର୍ତ୍ତା ଏକ ପ୍ରଦାନ କରିବାର ସାହାଯ୍ୟ ନ କରିବା ଭୁଲ ହେବ ବୋଲି ଆମେ ଦେଖୁଅଛୁ। ତେଣୁ ଦୟାକରି ଆପଣମାନେ ପ୍ରକାଶିତ 13:1-3, ପ୍ରକାଶିତ 16:18 ଏବଂ ପ୍ରକାଶିତ 14:9-12 ଯଦି ଆପଣମାନଙ୍କର କିଛି ସମୟ ଅଛି, ଯଦି ଆପଣମାନଙ୍କଠାରେ ବାଇବଲ ଅଛି, ଏହା ସବୁ ଆମେ ନୂତନ ନିୟମରେ ପାଉଅଛୁ। ଯଦି ସମୟ ପାଉଅଛ ତାହେଲେ ଦୟାକରି ଏଇ ଯେଉଁ ଅଧ୍ୟୟନ ଏଇ ଯେଉଁ ପୁସ୍ତକ ଗୁଡ଼ା ପଢ଼ନ୍ତୁ, ଯାହାକି ପ୍ରକାଶିତ ବାକ୍ୟ 13:1-3 ଆଉ 16:18, ତାପରେ ପ୍ରକାଶିତ 14:1-12। ବନ୍ଧୁ, ଏହି ଅଧ୍ୟୟନର ଯାହା ଆମେ ଜାଣିବା କି ଶୈତାନର ଚିହ୍ନ ବା ସେ ଚିହ୍ନ କ'ଣ ତା ବିଷୟରେ ଆମେ ଜାଣିପାରିବା। ବନ୍ଧୁ, ଏକ ଜରୁରୀ ସ୍ମରକ
ଯେ ଈଶ୍ୱର ଏବଂ ଶୈତାନ ମଧ୍ୟରେ ଏକ ଭୟଙ୍କର ସଂଘର୍ଷ ଚାଲିଛି। ଶତାବ୍ଦୀ ମଧ୍ୟରେ ସ୍ୱର୍ଗର ସବୁଠାରୁ ଶକ୍ତିଶାଳୀ ଦୂତ ଯାହାଙ୍କର ନାମ ଥିଲା ଲୁସିଫର ଈଶ୍ୱରଙ୍କ ବିରୁଦ୍ଧରେ ବିଦ୍ରୋହ କରିବା ପରେ ଏହା କ୍ରୋଧିତ ହୋଇଅଛି। ତାଙ୍କ ସହିତ ଯୋଗ ଦେଇଥିବା ଦୂତମାନଙ୍କ ସହିତ ସେ ବ୍ରହ୍ମାଣ୍ଡର ନିୟନ୍ତ୍ରଣକୁ ନେବାକୁ ଚେଷ୍ଟା କରିଛି। ଈଶ୍ୱର ଏବଂ ବିଶ୍ୱସ୍ତ ଦୂତମାନେ ଲୁସିଫର ଏବଂ ତାଙ୍କ ଦୂତମାନଙ୍କ ସ୍ୱର୍ଗରୁ ବାହାର କରିବା ଛଡ଼ା ଅନ୍ୟ କୌଣସି ବିକଳ୍ପ ନଥିଲା, ଯେହେତୁ ସେହି ଯୁଦ୍ଧରେ ଶୈତାନ ଆଉ ତାଙ୍କ ଦୂତମାନେ ହରିଯାଇଥିଲେ। ଶୈତାନ ଭାବରେ ପରିଚିତ ଯାହାର ନାମ ଲୁସିଫର ଆଗରେ ଥିଲା, ବର୍ତ୍ତମାନ ତାକୁ ଶୈତାନ ନାମରେ ପରିଚିତ କରାଯାଉଅଛି। ଏଥିରେ କ୍ରୋଧିତ ହେଲେ ବୋଲି ଆମେ ଦେଖୁଅଛୁ। ବ୍ରହ୍ମାଣ୍ଡକୁ ନିୟନ୍ତ୍ରଣ କରିବା ପାଇଁ ତାଙ୍କ ସଂକଳ୍ପ କେବଳ ସେହି ଦିନଠାରୁ ବୃଦ୍ଧି ପାଇଛି ଯେଉଁ ଦିନେ ସେହି ଯୁଦ୍ଧ ସେ ହରିଯାଇଛି। ସେହି ଦିନଠାରୁ କିପରି ଏହି ବ୍ରହ୍ମାଣ୍ଡ ଆପଣା ଅଧୀନରେ ରଖିପାରିବ ସେହି ବିକଳ୍ପରେ ସେ ଅଛି ବୋଲି ଆମେ ଦେଖୁଅଛୁ। ପ୍ରଭୁ ମଧ୍ୟ ଲୋକମାନଙ୍କ ବିଶ୍ୱସ୍ତତା ଏବଂ ସମର୍ଥନ ମାଗନ୍ତି, କିନ୍ତୁ ସେ ସମସ୍ତଙ୍କୁ ବାଛିବା ପାଇଁ ମୁକ୍ତ କରନ୍ତି, କାହାକୁ ଜବରଦସ୍ତି କରନ୍ତି ନାହିଁ, ଯେଉଁଟାକି ଆମେ ଇଂରାଜୀରେ କହୁଛୁ ଫୋର୍ସ, ଯାହାକୁ ଜବରଦସ୍ତ କରୁନାହାନ୍ତି କି ମୋ ସହ ରୁହ ମୋତେ ବିଶ୍ୱାସ କର ବୋଲି ସେ ଜବରଦସ୍ତ କହନ୍ତି ନାହିଁ। ସେ ଏମିତି ଏକ ସୁଯୋଗ ଦେଇଛନ୍ତି ଯେପରି ସେମାନେ ମୁକ୍ତ ଭାବରେ ସେଇ ଯେଉଁ ସୁଯୋଗଟା ବାଛିପାରିବେ। ବନ୍ଧୁ, ଖୁବ୍ ଶୀଘ୍ର ପୃଥିବୀର ପ୍ରତ୍ୟେକ ବ୍ୟକ୍ତି ଶୈତାନ କିମ୍ବା ଈଶ୍ୱରଙ୍କ ସହ ମିଶିବେ, ଏହା ଏକ ସତ୍ୟ। ଶୈତାନ ଏବଂ ଈଶ୍ୱରଙ୍କ ମଧ୍ୟରେ ଅନ୍ତିମ ଯୁଦ୍ଧ ଆଗରେ ଅଛି ବନ୍ଧୁ, ଯାହାକି ଏହି ପୃଥିବୀର ଶେଷ ହେବ ଏବଂ ଏହା ପ୍ରକାଶିତ ପୁସ୍ତକରେ ଏହିସବୁ ବର୍ଣ୍ଣନା କରାଯାଇଅଛି, ଯାହାଦ୍ୱାରା ଆମେ ଜାଣିପାରିବା। ଏହି ଭବିଷ୍ୟତବାଣୀ ପୁସ୍ତକ ସୂଚିତ କରେ ଯେ ଈଶ୍ୱରଙ୍କ ଏକ ଚିହ୍ନ ଅଛି ଯାହା ତାଙ୍କର ଲୋକମାନଙ୍କୁ ଚିହ୍ନଟ କରାଯିବ ବା ଚିହ୍ନଟ କରାଇବ ବା ଚିହ୍ନଟ କରିବ। ଶୈତାନର ଏକ ପ୍ରତୀକ ଏକ ଚିହ୍ନ ଅଛି ଯାହା ଶୈତାନକୁ ସମର୍ଥନ କରୁଥିବା ଲୋକଙ୍କ ଏକ ଚିହ୍ନଟ ରହିବ, ଆଉ ସେହି ଚିହ୍ନଟ ବିଷୟରେ ଆମେ ଆଲୋଚନା କରୁଛେ। ପରମେଶ୍ୱରଙ୍କ ଚିହ୍ନଟ, ଶୈତାନର ଚିହ୍ନଟ, ସେହି ଦୁଇଟା ଚିହ୍ନଟ ବିଷୟରେ ଆମେ ଯାହାକି ଆମେ ଜାଣିବାକୁ ଯାଉଛେ। ସବୁଥର ପରି ଶୈତାନ ଏକ ପାର୍ଥିବ ଶକ୍ତି ମାଧ୍ୟମରେ କାର୍ଯ୍ୟ କରିବ। ପ୍ରକାଶିତରେ ଏକ ପଶୁ ଦ୍ୱାରା ପ୍ରତୀକ ଦେଖାଯାଉଅଛି, ତାର ଚିହ୍ନ ଲଗାଯାଇବା ପାଇଁ ଏହିଥର ଆମେ ଆଲୋଚନା କରିବାକୁ ଯାଉଅଛୁ। ସେହି ଚିହ୍ନ ଗୁଡ଼ାକ କିପରି ଆମେ ଚିହ୍ନି ପାରିବା ତାହା ଆମେ ପଢ଼ିବାକୁ ଯାଉଛୁ, ତାହା ଆମେ ଶୁଣିବାକୁ ଯାଉଅଛୁ। ତାହେଲେ ପଶୁର ଚିହ୍ନ କ'ଣ ଜାଣିବା ପାଇଁ ଆମେ ପ୍ରଥମ ସେହି ପଶୁକୁ ଚିହ୍ନିବା ଆବଶ୍ୟକ, ଯାହା ବାଇବଲ ଏହାକୁ କିପରି ବର୍ଣ୍ଣନା କରେ। ଯଦି ତାର ପଦ ଏକ, ତେରର ପଦ ଏକ ଯଦି ଦେଖିବା, ଏହା ସମୁଦ୍ରରୁ ଉଠେ। କେଉଁଠାରୁ ଉଠେ? ସମୁଦ୍ରରୁ ଉଠେ ବୋଲି ଆମେ ଦେଖୁଅଛୁ। ସମୁଦ୍ର ମାନେ କିଏ? ଲୋକମାନଙ୍କ ମଧ୍ୟରୁ ସେ ଉଠେ। ସେହିପରି ଦାନିଏଲ ତାର 7 ଅଧ୍ୟାୟ ତାର 2 ପଦରେ ଆମେ ଦେଖୁଅଛୁ 4 ପଶୁମାନେ ମିଶ୍ରଣ, ସେଥିରେ ଥିବା 4 ପଶୁମାନଙ୍କର ମିଶ୍ରଣ ଆମେ ଦେଖୁଅଛୁ। ସେହିପରି ପଦ 2 ଇଂରାଜୀରେ କୁହାଯାଉଛି ଡ୍ରାଗନ୍, ବା ସେହି ଶୈତାନ। ସେହି ଶୈତାନ ଏହାକୁ ଏକ ଶକ୍ତି ଏବଂ ଅଧିକାର ପ୍ରଦାନ କରେ ବୋଲି ପଦ 2 ଆମେ ଦେଖୁଅଛୁ। ସେହି ଶୈତାନ ଯିଏକି ପ୍ରଥମରେ ତାଙ୍କର ନାମ ଥିଲା ଲୁସିଫର, ଆଉ ସେହି ଲୁସିଫରକୁ ବର୍ତ୍ତମାନ ନାମ ଦିଆଯାଇଛି ଡ୍ରାଗନ୍ ବା ଶୈତାନ। ସେହି ଶୈତାନ କ'ଣ କଲେ? ଏକ ଶକ୍ତି ଅଧିକାର ପ୍ରଦାନ କଲେ। ଏହା ଏକ ଚମତ୍କାର, ଏକ ମରାତ୍ମକ କ୍ଷତ ଗ୍ରହଣ କରେ ବୋଲି ପଦ 3 ଆମେ, ଏହି ଯେଉଁ ପଶୁ ଏକ ମରାତ୍ମକ କ୍ଷତ ଗ୍ରହଣ କଲା ବୋଲି ପଦ 3 ଆମେ ଦେଖୁଅଛୁ। ତା ଯଦି ଆମେ ସେହି ପଦ 3 ଆଗକୁ ପଢ଼ିବା, ଏହାର ମାରାତ୍ମକ କ୍ଷତ ଭଲ ହୋଇଯାଏ, କ୍ଷତ ହୋଇଥାଏ ତା ବି ଭଲ ହୋଇଯାଏ ବୋଲି ପଦ 3 ଆମେ ଦେଖୁଅଛୁ। ଆଉ ପଦ 3:7 ଆମେ ଦେଖୁଛୁ ଏହିପରି ଯେ ଏହା ଏକ ଶକ୍ତିଶାଳୀ ରାଜନୀତି ଶକ୍ତି। ଏଇ ଯେଉଁ ଚିହ୍ନ ଗୁଡ଼ାକ ଆମେ ଦେଖୁଛୁ ସେଇ ଯେଉଁ ପଶୁ ଗୁଡ଼ାକ କାହାକୁ ଦର୍ଶାଉଛି, ଏକ ଶକ୍ତିଶାଳୀ ରାଜନୀତି ଶକ୍ତି। ଆଉ ପଦ 3:8 ଆମେ ଦେଖୁଛୁ ଏହା ଏକ ଶକ୍ତିଶାଳୀ ଧାର୍ମିକ ଶକ୍ତି, ନୈତିକ ନୁହଁ ମାତ୍ର ଧାର୍ମିକ ଧାର୍ମିକ ଶକ୍ତି, ରାଜନୀତି ନୁହେଁ। ଏ ରାଜନୀତି ହିଁ ଏକ ଧାର୍ମିକ ଶକ୍ତି ରୂପେ ବଢ଼ିଥାଏ। ଏହା ନିନ୍ଦା ପାଇଁ ଦୋଷୀ, ପଦ 1:5-6 ଆମେ ପାଉଅଛୁ। ଆଉ ସେହି ଶକ୍ତି କ'ଣ କରିବ? ଏହା ସାଧୁମାନଙ୍କ ସହିତ ଯୁଦ୍ଧ କରେ ଏବଂ ପରାଜିତ ହୁଏ। ସେହି ଶକ୍ତି ସାଧୁମାନେ ଯେଉଁମାନେ ପରମେଶ୍ୱରଙ୍କ ବାକ୍ୟକୁ ମାନନ୍ତି, ଯେଉଁମାନେ ପରମେଶ୍ୱରଙ୍କ ଆଜ୍ଞା ମାନି ଚାଲନ୍ତି, ଯେଉଁମାନେ ପରମେଶ୍ୱରଙ୍କ ଆଜ୍ଞାକୁ ଅନୁସରଣ କରନ୍ତି, ସେମାନଙ୍କ ସହିତ ଯୁଦ୍ଧ କରନ୍ତି। ଆଉ ସେ ଯୁଦ୍ଧରେ ସେ ଯେଉଁ ପରାଜିତ ହୁଅନ୍ତି ବୋଲି ଆମେ ଦେଖୁଅଛୁ। ଏହା ସେ ଯେଉଁ ପଦ 5 ଆମେ ଦେଖୁ କି ଏହା 42 ପାଇଁ ନିୟମ କରେ। କେତେ ମାସ ପାଇଁ? 42 ପାଇଁ ସେ ଏକ ନିୟମ କରେ। ଆଉ ସେ ନିୟମର ରହସ୍ୟ ସଂଖ୍ୟା ଅଛି କି 6:6:6 ପଦ 18 ଆମେ ଦେଖୁଅଛୁ। ଏହାର ଏକ ରହସ୍ୟମୟ ସଂଖ୍ୟା ଅଛି, ଆଉ ସେଇ ସଂଖ୍ୟା ହେଉଛି 666 666 ଯାହାକି ପଦ 18 ଆମେ ପାଉଛୁ। ବନ୍ଧୁ, ଏଇ ଯେଉଁ ପଏଣ୍ଟ ଗୁଡ଼ାକ ମଧ୍ୟରୁ କିଛିର ଏକ ପରିଚିତ ଲିଙ୍କ ଅଛି କି? ଯେଉଁ ପଦ ଗୁଡ଼ାକ ବର୍ତ୍ତମାନ ଆମେ ଶୁଣିଲୁ, ଏହି ପଦଗୁଡ଼ିକ ମଧ୍ୟରେ କିଛି ପରିଚିତ ଲିଙ୍କ ଅଛି କି? ହଁ, ସେମାନେ କରିବା ଉଚିତ। ଯେତେବେଳେ ଆପଣ ଦାନିଏଲ 7 ଖ୍ରୀଷ୍ଟ ଧର୍ମ ବିଷୟରେ ଅଧ୍ୟୟନ କରୁଥିଲେ, ସେତେବେଳେ ଆପଣ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ସାମନା କରୁଥିଲେ। ଦାନିଏଲ ଏବଂ ପ୍ରକାଶିତ ପୁସ୍ତକ ଗୁଡ଼ିକର ଭବିଷ୍ୟତବାଣୀ ଗୁଡ଼ିକ ପ୍ରାୟତଃ ଏକାଧିକ ଥର ଉପସ୍ଥାପିତ ହୁଏ। ପ୍ରତ୍ୟେକ ଥର ସଠିକ ବାକ୍ୟକୁ ଉତ୍ସାହିତ କରିବା ପାଇଁ ସବିଶେଷ ତଥ୍ୟ ଯୋଗ କରାଯାଇଥାଏ। ତେଣୁ ଏହି ବାକ୍ୟଗୁଡ଼ାକ ଅତି ଗୁରୁତ୍ୱପୂର୍ଣ୍ଣ, ଯାହା ଆପଣମାନେ ଶୁଣୁଛନ୍ତି। ଆଉ ଏଇ ଯେଉଁ ଅତି ଗୁରୁତ୍ୱପୂର୍ଣ୍ଣ ବାକ୍ୟଗୁଡ଼ାକ ମନେ ରଖିବା ବହୁତ ଭଲ। ଯେପରି ଆମେ ଦେଖିଲୁ ଏକ ସମୁଦ୍ରରୁ ଉଠିବେ, କିଏ ସମୁଦ୍ରକୁ ଦର୍ଶାଏ? ଦେଶ, ସେ ଦେଶରେ କିଏ ରହନ୍ତି? ଲୋକେ, ଯାହା ପ୍ରକାଶିତ ବାକ୍ୟ 13:1 ଆମେ ଦେଖିଲୁ। ଭବିଷ୍ୟତବାଣୀର ସମୁଦ୍ର, ଯାହାକି ଜଳ ବା ପାଣି, ଲୋକମାନଙ୍କୁ କିମ୍ବା ଏକ ଜନବହୁଳ ଅଞ୍ଚଳକୁ ବୁଝାଏ। ଜନବହୁଳ ଅଞ୍ଚଳକୁ ବା ଲୋକମାନଙ୍କୁ ବୁଝାଏ। ଯେବେ ଆମେ ସମୁଦ୍ର ବୋଲି କହୁ, ସେହି ସମୁଦ୍ରକୁ ଏକ ଲୋକ ସମୂହକୁ ବୁଝାଏ ବୋଲି ଆମେ ଦେଖୁଅଛୁ ପ୍ରକାଶିତ ବାକ୍ୟ 17:15। ତେଣୁ ତତ୍କାଳୀନ ଜନାଶୁଣା ଜଗତର ପ୍ରତିଷ୍ଠିତ ରାଷ୍ଟ୍ରମାନଙ୍କ ମଧ୍ୟରେ ପଶୁ ଖ୍ରୀଷ୍ଟ ଧର୍ମ ସୃଷ୍ଟି ହେବ। ପାଶ୍ଚାତ୍ୟ ପଶ୍ଚିମ ୟୁରୋପରେ ସୃଷ୍ଟି ହୋଇଥିଲା, ତେଣୁ ଏହା ଏହି କଥାକୁ ଫିଟ୍ କରେ ଯେଉଁ କଥା ଆମେ ବର୍ତ୍ତମାନ ଆଲୋଚନା କରୁଥିଲୁ, ଜଳ ସମୂହ, ସେହି କଥାକୁ ଠିକ୍ କରେ ଯାହାକି ପଶ୍ଚିମ ୟୁରୋପରେ ସୃଷ୍ଟି ଯାହା ହୋଇଥିଲା। ଏହାକୁ ଯଦି ଆମେ ତୁଳନା କରିବା, ସେହି କଥାକୁ ଏହି କଥାକୁ ତୁଳନା କଲେ ଏଇଟା ଠିକ୍ ବୋଲି ଆମେ ଦେଖୁଅଛୁ। ଯେପରିକି ପ୍ରଥମ ପିତର 13:17 ଆମେ ଦେଖୁଛୁ, ସମସ୍ତ ଲୋକଙ୍କୁ ସମ୍ମାନ ଦେବା ପାଇଁ ଈଶ୍ୱରଙ୍କ ଆଦେଶ ସହିତ ଏକ ବାକ୍ୟ ଶବ୍ଦ, ସମସ୍ତ ଆଦେଶ, ସମସ୍ତ ଆଦେଶ, ଈଶ୍ୱରଙ୍କ ସମସ୍ତ ଆଦେଶ ମାନେ ଆଜ୍ଞା, ଈଶ୍ୱରଙ୍କ ଆଜ୍ଞା ମାନିବା, ସାମ୍ନା କରିବା, ଏକ ବାକ୍ୟା ଶବ୍ଦ। ଆମେ ତାଙ୍କର ଅନେକ ଭଲ କାର୍ଯ୍ୟ ଏବଂ କାର୍ଯ୍ୟକଳାପ ପାଇଁ ବ୍ୟାପିସି ଚିହ୍ନିବା ପାଇଁ ଏଠାରେ ବିରାମ ଦେଇଥାଏ। ତାଙ୍କର ଡାକ୍ତରଖାନା, ଅନାଥ ଆଶ୍ରମ, ଗରିବଙ୍କ ଯତ୍ନ, ଅବିବାହିତ ମାଆଙ୍କ ଘର ଏବଂ ବୃଦ୍ଧଙ୍କ ଯତ୍ନ ସର୍ବଭାରତୀୟ ସ୍ତରରେ ପ୍ରଶଂସିତ। ତାଙ୍କୁ ସଚ୍ଚୋଟତାର ସହିତ ଅନେକ ଜିନିଷ ପାଇଁ ପ୍ରଶଂସା କରାଯାଇପାରେ, କିନ୍ତୁ ବନ୍ଧୁ, ଅନ୍ୟ ସମସ୍ତ ସଂଗଠନର ପରି ସେ ମଧ୍ୟ ଗୁରୁତର ତ୍ରୁଟି କରିଛନ୍ତି। ଈଶ୍ୱର ପ୍ରକାଶନରେ ଏହି ତ୍ରୁଟିଗୁଡ଼ିକ ମଧ୍ୟରୁ କେତେକକୁ ସୂଚିତ କରିଛନ୍ତି। ପ୍ରଭୁ ଯୀଶୁ ଯିଏ ଆଶୀର୍ବାଦ ଏବଂ ସ୍ୱାନ୍ତନ ଦିଅନ୍ତି, ସେ ବେଳେବେଳେ ଶାସ୍ତି ଏବଂ ସଂଶୋଧନ କରିବା ଆବଶ୍ୟକ ଚାହାନ୍ତି। ବନ୍ଧୁ, ଦାନିଏଲ 7 4 ପଶୁମାନଙ୍କ ଏକ ମିଶ୍ରଣ ହେବ, ଏହିପରି ପ୍ରକାଶିତ ତାର 13:2 ଆମେ ଦେଖାଉଛୁ। ଚାଲନ୍ତୁ ଏହା କିପରି ଏକତ୍ର ଫିଟ୍ ହୁଏ ତାହା ଦେଖିବା ପାଇଁ ଯାହାକି ଆମେ ଦେଖିବାକୁ ଯାଉଛୁ। ପ୍ରଥମ ବାବିଲ, ଦାନିଏଲ 7 ପ୍ରକାଶିତ 13। ବାବିଲ ସିଂହ ପରି ପଶୁ, ପଦ 4 ପ୍ରକାଶିତ 7, ମାନେ ଦାନିଏଲ 7:4। ସେହିପରି ପ୍ରକାଶିତ 13 ସିଂହର ମୁଖ ବୋଲି 2 ଆମେ ଦେଖୁଅଛୁ। ସେହିପରି ମେଦ ପାର୍ଶ୍ୟ, ଭାଲୁ ପରି ପଶୁ, ଯାହାକି 5 ଆମେ ଦେଖୁଅଛୁ। ଭାଲୁ ପରିପାଦ 2 ଆମେ ଦେଖୁଅଛୁ। ଗ୍ରୀସ୍, ଚିତା ବାଘ ପରି ପଶୁ, 6 ଆମେ ଦେଖୁଅଛୁ। ସେହିପରି ଚିତା ବାଘ ପରି 2 ଆମେ ଦେଖୁଅଛୁ। ରୋମ, 10 ବିଶିଷ୍ଟ ପଶୁ, 7। ସେହିପରି ଆମେ 10 ଅଛି 1 ଆମେ ଦେଖୁଅଛୁ। ଦେଖନ୍ତୁ ବନ୍ଧୁ, କିପରି ପ୍ରକାଶିତ ଦାନିଏଲରେ ଏଇ ଯେଉଁ ପଦଗୁଡ଼ାକ ପଶୁମାନଙ୍କ ମିଶ୍ରଣ ହେବା ଦେଖିପାରୁଛୁ। ଦାନିଏଲର 4 ପଶୁଙ୍କୁ ଖ୍ରୀଷ୍ଟଙ୍କ ଅଂଶ ବା ପଶୁ ଭାବରେ ଚିତ୍ରଣ କରାଯାଇଛି, କାରଣ ପାପାସୀ 4 ସାମ୍ରାଜ୍ୟର ପାଗନ ବିଶ୍ୱସ୍ତ ଏବଂ ଅବ୍ୟସ୍ୟକୁ ଅନ୍ତର୍ଭୁକ୍ତ କରିଥିଲେ। ସେମାନଙ୍କୁ ଆଧ୍ୟାତ୍ମିକ ବସ୍ତ୍ର ପରିଧାନ କରି ଖ୍ରୀଷ୍ଟିଆନ ଶିକ୍ଷା ଭାବରେ ଜଗତକୁ ବିସ୍ତାର କଲେ। ଇତିହାସର ଅନେକ ସହାୟକ ବ୍ୟସ୍ତବ୍ୟ ମଧ୍ୟରୁ ଗୋଟିଏ ହେଉଛି ଏକ ନିର୍ଦ୍ଧିଷ୍ଟ ଦୃଷ୍ଟିର ଏ ଯେ ସେ ପାପାସୀ ଯାହାକି ରୋମାନ ସାମ୍ରାଜ୍ୟର ସଂଗଠନକୁ ନକଳ କରିଛନ୍ତି। ସକ୍ରେଟ, ପ୍ଲୁଟୋ ଏବଂ ଆରିଷ୍ଟୋଟଲଙ୍କ ଦାର୍ଶନିକ ଅନ୍ତଃକରଣକୁ ସଂକ୍ଷିପ୍ତ କରି ଫଳପ୍ରଦ କରିଛନ୍ତି। ଉଭୟ ବାରବାଟୀ ଏବଂ ବାଇଟ ରୋମାନ ସାମ୍ରାଜ୍ୟ କିନ୍ତୁ ସର୍ବଦା ନିଜକୁ ରଖନ୍ତି। ବ୍ୟାହ ଉତ୍ସରୁ ଅଙ୍କିତ ସମସ୍ତ ଉପାଦାନକୁ ଭୁଲ ଭାବରେ ହଜମ କରନ୍ତି। ଏହି ବିନ୍ଦୁ ନିଶ୍ଚିତ ଭାବରେ ପ୍ୟାପାସୀ ସହିତ ଖାପ ଖାଏ। ସେଥିଯୋଗୁଁ ବନ୍ଧୁ, ପବିତ୍ର ଶାସ୍ତ୍ର ବାଇବଲରେ ଯାହା ଯାହା ସେହି ଚିହ୍ନଗୁଡ଼ାକ ସତ୍ୟଗୁଡ଼ାକ କୁହାଯାଇଛି, ଆମେ ତା ଅନୁସାରେ ଚାଲିବାକୁ ପଡ଼ିବ ବା ଚାଲିଲେ ଆମର ଉତ୍ତମ ହେବ, ଆମେ ସ୍ୱର୍ଗରାଜ୍ୟକୁ ଯାଇପାରିବା। ସେହି ସୈତାନର ଫାନ୍ଦରେ ନ ପଡ଼ି ସ୍ୱର୍ଗରାଜ୍ୟରେ ଯିବା ପାଇଁ ଆମେ ପ୍ରସ୍ତୁତ ହୋଇପାରିବା। ତାହେଲେ ଚାଲନ୍ତୁ ଆମେ ନିଜେ ସେହି ସତ୍ୟ ପରମେଶ୍ୱରଙ୍କ ହସ୍ତରେ ସମର୍ପଣ କରି ଏଇ ଯେଉଁ ଚିହ୍ନଟ ଗୁଡ଼ାକ ଆମମାନଙ୍କୁ ଯାହା ପବିତ୍ର ଶାସ୍ତ୍ର ବାଇବଲରେ ଦିଆଯାଇଅଛି, ସେହି ଚିହ୍ନଟ ଦ୍ୱାରା ଆମେମାନେ ସେହି ପଶୁଙ୍କ ବିଷୟରେ ଜାଣିପାରିବା, ନିଜକୁ ସତର୍କବାଣୀ କରିପାରିବା, ଆଉ ନିଜକୁ ସେ ସ୍ୱର୍ଗରାଜ୍ୟ ଯିବା ପାଇଁ ପ୍ରସ୍ତୁତ ହୋଇପାରିବା। ତାହେଲେ ଚାଲନ୍ତୁ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମେ ଆମେ ପ୍ରାର୍ଥନା ଅର୍ପଣ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି, ସର୍ବଜ୍ଞାନ, ପ୍ରେମର ସାଗର, ଦୟାମୟ, ଅନ୍ତର୍ଯ୍ୟମୀ, ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତମାନଙ୍କୁ ଶୁଣାଇଲେ, ସେହି ବାକ୍ୟ ଅନୁସାରେ ଆମମାନଙ୍କୁ ଚାଲିବା ପାଇଁ ବୁଦ୍ଧିରେ, ଜ୍ଞାନରେ, ଶକ୍ତିରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପେ ଧୋଇ ଦିଅ। ଆଉ ପରିଶେଷ ଯେବେ ତୁମେ ତୁମ ସେହି ସହସ୍ର ଦୂତଙ୍କ ସହ ଆସିବେ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ବିକ୍ଷମ ଅଛି ତୁମେ ଗ୍ରହଣ କର। ଆମେନ୍।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037 ମହାରାଷ୍ଟ୍ର ବା ଖୋଲନ୍ତୁ ଆମର ୱେବସାଇଟ୍ ଯେକୌଣସି ଆଣ୍ଡ୍ରଏଡ୍ ଫୋନ୍ ସ୍ମାର୍ଟଫୋନ୍ ଡେସ୍କଟପ୍ ଲ୍ୟାପଟପ୍ କିମ୍ବା ଟ୍ୟାବ୍ଲେଟ୍ ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA ଅଥବା ଡାଉନଲୋଡ୍ କରନ୍ତୁ ଆମର ମୋବାଇଲ୍ ଆପ୍ ଆପଣଙ୍କର ମୋବାଇଲ୍ ପ୍ଲେ ଷ୍ଟୋର୍କୁ ଯାଆନ୍ତୁ ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍ ଆଉ ଡାଉନଲୋଡ୍ କରନ୍ତୁ ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ ଧନ୍ୟବାଦ
ବିଶ୍ୱାସୀ ଗଣ ଶୁଣ ହେ ବିଶ୍ୱାସୀ ଗଣ
ଶୁଣ ହେ ବିଶ୍ୱାସୀ ଗଣ ଶୁଣ ହେ ବିଶ୍ୱାସୀ ଗଣ ଆସୁଛନ୍ତି ଯୀଶୁ ଆମ ଆସୁଛନ୍ତି ଯୀଶୁ ଆମ ଆସୁଛନ୍ତି ଯୀଶୁ ଆମ ଆମ ଆସୁଛନ୍ତି ଯୀଶୁ ଆମ
ଆସୁଛନ୍ତି ଯୀଶୁ ଆମ ଆମ ଆସୁଛନ୍ତି ଯୀଶୁ ଆମ
ଶୁଣ ହେ ବିଶ୍ୱାସୀ ଗଣ ଶୁଣ ହେ ବିଶ୍ୱାସୀ ଗଣ ଶୁଣ ହେ ବିଶ୍ୱାସୀ ଗଣ ଶୁଣ ହେ ବିଶ୍ୱାସୀ ଗଣ
ଆଡଭେଣ୍ଟିଷ୍ଟ ଫଲ୍ ରେଡିଓ ଓଡ଼ିଆ କାର୍ଯ୍ୟକ୍ରମ ଶୁଣୁଛନ୍ତି ଅଧିକ ସୂଚନା ପାଇବା ପାଇଁ ଆମ ସହ ସଂଯୋଗ କରନ୍ତୁ 1-800-833-2231 କିମ୍ବା bible@awr.org